ಸರ್ವಸಿದ್ಧಿ ಪ್ರದೂಹವ. ପରଶକ ପରେ ଆସିଅଛ ପୁଣି ଗଣପତି ବାବା ମୋରିଆ, ତୁମ ଆଗମନ ପର୍ବର ଆରମ୍ଭ, ଆନନ୍ଦରେ ନାଚେ ଦୁନିଆ। ବରଷକ ପରେ ଆସିଅଛ ପୁଣି ଗଣପତି ବାବା ମୋରିଆ, ତୁମ ଆଗମନ ପର୍ବର ଆରମ୍ଭ, ଆନନ୍ଦରେ ନାଚେ ଦୁନିଆ। ତୁମେ ଅଗ୍ର ପୂଜ୍ୟ ଗଣନାଥ, ବାବା ଶିବ ପାର୍ବତୀଙ୍କ ସୁତ, କର ପ୍ରଭୁ ଦୟା, ଆମେ ସବୁ ଛୁଆ ହେଇ ଯିବୁ ପୁରା ପାଠୁଆ। କରୁଅଛୁ ଏଇ ଅଳି ଖେନ ଆମ ପୁଷ୍ପାଞ୍ଜଳି।
ଗଙ୍ଗ ଗଣପତି ସ୍ୱାହା ସ୍ୱାହା ସ୍ୱାହା, ଗଙ୍ଗ ଗଣପତି ସ୍ୱାହା ସ୍ୱାହା,
ମାତା ପାର୍ବତୀଙ୍କ ମାନସ ସନ୍ତାନ ଅଙ୍ଗ ମୂଳୁଖରେ ଗଢ଼ା, ଶିବଙ୍କ କୋପରୁ ମସ୍ତକ କଟିଲା, ହାତୀ ମୁଣ୍ଡ ହେଲା ଯୋଡ଼ା। ଯେବେ ଜାଣିଗଲେ ଭୋଳାନାଥ ଶିବ ତୁମେ ପାର୍ବତୀଙ୍କ ସୁତ, ଅକୁଣ୍ଠ ମନରେ ଢାଳି ଦେଲେ ବର, ଜଗତେ ହେଲ ବିଖ୍ୟାତ। ସେଇଦିନ ତମେ ଗଜାନନ ଗୁଣ ଜ୍ଞାନରେ ତ ଭଗବାନ, ଘେନିବ ପ୍ରଣତି ଆହେ ଗଣପତି ଆମ ଭକ୍ତି ନୂଆ ନୂଆ। ହେ ପ୍ରଭୁ ପାର୍ବତୀ ନନ୍ଦନ ଏମିତି ଦୟା କରିଥାଅ ପ୍ରଭୁ।
ଗଣପତି ସ୍ୱାହା ସ୍ୱାହା ସ୍ୱାହା, ଗଣପତି ସ୍ୱାହା ସ୍ୱାହା, ଗଣପତି ସ୍ୱାହା ସ୍ୱାହା, ଗଣପତି ସ୍ୱାହା।
ପ୍ରଦାତା ବୁଦ୍ଧି ପ୍ରଦାତା ଭାଗ୍ୟ ବିଧାତା ଗ ତୁମେ, ଆବାଳ ବୃଦ୍ଧ ବନିତା ଗଣ ସ୍ତୁତି କରୁ ତୁମ ନାମେ। କେତେବେଳେ ତୁମେ ଉଗ୍ର ମୂର୍ତ୍ତି ଧର, କେତେବେଳେ ନାଟ ପ୍ରିୟ, ବିଦ୍ୟାଦାୟକ ଗଣଦାୟକ ଆମ ଭକ୍ତି ଅର୍ଥନୀୟ। ପ୍ରଭୁ କୃପା କରିଥିବ ଆମକୁ, ଆମେ ଗୁହାରି କରୁଛୁ ତୁମକୁ, ପାଠରେ ସାଠରେ ବିଦ୍ୟା ଓ ବୁଦ୍ଧିରେ।